ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ପଶ୍ଚିମ ଏସିଆନ ଦେଖାଦେଇଥିବାର ପରିସ୍ଥିତିକେ ନେଇକରି ରାଜ୍ୟମାନଙ୍କର ତୟାରୀ ବାବଦେ ମୁଖ୍ୟମନ୍ତ୍ରୀମାନଙ୍କ ସଙ୍ଗେ ଆଲୋଚନା କରୁଛନ୍ ପ୍ରଧାନମନ୍ତ୍ରୀ। ଘରୋଇ ବ୍ୟବହାର ଲାଗି ପେଟ୍ରୋଲ ଆଉ ଡିଜେଲ ଉପରେ ଉତ୍ପାଦ ଶୁଳ୍କ 10 ଟଙ୍କା କମ୍ କଲେ କେନ୍ଦ୍ର ସରକାର। ରାଇଜେ ଶ୍ରଦ୍ଧା ଆର୍ ନିଷ୍ଠାର ସହିତ ପାଲିତ ହେଉଛି ରାମନବମୀ। ସମ୍ବଲପୁରନ ଚାଲିଛେ ରାମନବମୀ ଶୋଭାଯାତ୍ରା। ଆଉର୍ କାଲ ବୈଶାଖୀ ପ୍ରଭାବତୀ ଆଇବା ବୁଧବାର ଦିନ ତକ ରାଜ୍ୟର ବଡ଼ଭାଗି ଜାଗାନ ଧୁକାଗଡ଼ି ସଙ୍ଗେ ବର୍ଷା ଲାଗି ସତର୍କ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଥର ପୂରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମ ଏସିଆନ ଦେଖାଦେଇଥିବାର ପରିସ୍ଥିତିକେ ନେଇକରି ରାଜ୍ୟମାନଙ୍କର ତୟାରୀ ଆଉ ଯୋଜନାମାନଙ୍କର ସମୀକ୍ଷା କରିଛନ୍। ଆଜି ସଞ୍ଜବେଳର 6:30 ବଜେ ନୁ ମୁହଲେଇଥିବାର ବୈଠକଟି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସଙ୍ଗେ ଆଭାସୀ ଜରିଏ ଆଲୋଚନା କରୁଛନ୍। ବୈଠକଟି ଏଚିନିର୍ ସମିଆତି ଦେଶେ ନିଆଯାଉଥିବାର ଭିନ୍ ଭିନ୍ ପଦକ୍ଷେପ ଉପରେ ଆଲୋଚନା ଚାଲିଥିବାର ଜଣାପଡ଼ିଛି। ନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଲାଗିଥିବାରୁ କେତେଟା ରାଜ୍ୟର ମୁଖ୍ୟମନ୍ତ୍ରୀ ଇଥି ଅନୁପସ୍ଥିତ ଅଛନ୍। କେନ୍ଦ୍ର ସରକାର ଘରୋଇ ବ୍ୟବହାରଥି ଲାଗୁଥିବାର ପେଟ୍ରୋଲ ଆଉ ଡିଜେଲ ଉତ୍ପାଦ ଶୁଳ୍କ ଲିଟର ପିଛା 10 ଟଙ୍କା କମ୍ କରିଛନ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ବାବଦେ ସୂଚନା ଦେଇକରି କହିଛନ୍, ପଶ୍ଚିମ ଏସିଆନ ଦେଖାଦେଇଥିବାର ପରିସ୍ଥିତିକେ ନଜରଥି ରଖିକରି ଉତ୍ପାଦ ଶୁଳ୍କ କମ୍ କରାଯାଇଛି। ଏହି ପଦକ୍ଷେପ ପେଟ୍ରୋଲ ଆଉ ଡିଜେଲର ଦରବୃଦ୍ଧି ପ୍ରଭାବନୁ ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା। ଡିଜେଲ ଉପରେ ରପ୍ତାନୀ ଶୁଳ୍କ ଲିଟର ପିଛା 21.50 ଟଙ୍କା ଆଉ ଏଭିଏସନ ଟର୍ବାଇନ୍ ତେଲ ଏଟିଏଫ୍ ଉପରେ ଲିଟର ପିଛା 29.50 ଟଙ୍କା ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କର ଇ ନିଷ୍ପଭିକେ ସ୍ୱାଗତ କରିକରି ସ୍ଥିରତା ଓ ଜନକଲ୍ୟାଣ ଲାଗି କେନ୍ଦ୍ର ସରକାର ସବୁବେଳେ ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍। କେନ୍ସି ଗୁଜବ ଉପରେ ବିଶ୍ୱାସ ନାହିଁ କରିକରି ଶାନ୍ତ ରହିବାରକେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲ ଆଉ ଡିଜେଲ ଉପରେ କେନ୍ଦ୍ରୀୟ ଅବକାରୀ ଶୁଳ୍କ କମ୍ କରବାରଟା ଗୋଟିଏ ଉଚିତ ପଦକ୍ଷେପ ବୋଲି କହିଛନ୍। ସରକାର ଦେଶେ ଲକ୍ଡାଉନ୍ କରବେ ବୋଲି ହେଉଥିବାର ଗୁଜବ ପ୍ରଚାର ଉପରେ ବିଶ୍ୱାସ ନାହିଁ କରବାରକେ କେନ୍ଦ୍ର ପେଟ୍ରୋଲିୟମ ଆଉ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍। ନୂଆଦିଲ୍ଲୀନ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଶ୍ରୀମତୀ ଶର୍ମା କହିଛନ୍,
ऐसा कोई डिसीजन नहीं है कि लॉकडाउन लिया जाएगा। सो दिस इज अ र्यूमर, प्लीज मेक इट क्लियर टू एवरीबडी, लॉकडाउन की स्थिति नहीं है और ऐसा कोई विचार भी नहीं किया गया है। सो इन वेरी क्लियर टर्म्स आई वॉन्ट टू रिट्रेट, देर इज नो सिचुएशन लाइक लॉकडाउन, नो डिसीजन हैज बीन टेकन, इट इज नॉट इवन अंडर कंसिडरेशन।
ଦେଶେ ପେଟ୍ରୋଲ ଡିଜେଲର ଅଭାବ ଲାଗି ପେଟ୍ରୋଲ ପମ୍ପମାନଙ୍କେ ଲମ୍ବା ଲାଇନ୍ ଲାଗୁଛେ ବୋଲି ହେଉଥିବା ଗୁଜବ କେବେ ବିଶ୍ୱାସ ନାହିଁ କରବାରକେ ଶ୍ରୀମତୀ ଶର୍ମା କହିଛନ୍। ସେ କହିଛନ୍, ଦେଶେ ଭରପୁର ମାତ୍ରାଥି ଗ୍ୟାସ୍ ଆଉ ପେଟ୍ରୋଲ ମହଜୁଦ ରହିଛି। କମର୍ସିଆଲ ଗ୍ୟାସ୍ ଯୋଗାଣ 70% ବଢ଼ାଯାଇଛି। March 14 ଏବତକ 30,000 ଟନ୍ ବାଣିଜ୍ୟିକ ଏଲ୍ପିଜି ଯୋଗାଣ ହୋଇଛି। ବାଣିଜ୍ୟିକ ଏଲ୍ପିଜି ଆବଣ୍ଟନ ଆହୁରି 20% ବଢ଼ାବାର ଲାଗି ସରକାରଙ୍କ ତରଫୁ ସବୁ ରାଜ୍ୟକେ ନିର୍ଦ୍ଦେଶ ଦିଆଯାଇଛି। ଇତାର ସହିତ 70% ତକ ବାଣିଜ୍ୟିକ ଏଲ୍ପିଜି ବଣ୍ଟନ କରାଯିବା। ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଆଜ ତିନିଦିନିଆ ଓଡ଼ିଶା ଗସ୍ତେ ଆସିକରି ଭୁବନେଶ୍ୱର ପହଞ୍ଚିଛନ୍। ଏହି ଅବସରରେ ଶ୍ରୀ ଦ୍ୱିବେଦୀ ଭୁବନେଶ୍ୱର, ପୁରୀ ଆଉ ଗଞ୍ଜାମ ଜିଲ୍ଲା ଗୋପାଳପୁରନ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗଦେବେ। ଖାସକରି ଆଇବାକାଲ ପୁରୀନ ମହାପୁରୁମାନଙ୍କର ଦର୍ଶନ କରବାର ସହିତ ଭୁବନେଶ୍ୱରନ ଥିବା 120 ବାଟାଲିୟନ ଆଉ ଗୋପାଳପୁର ଆର୍ମି ଏୟାର ଡିଫେନ୍ସ କଲେଜନ ହେବାରକେ ଥିବା ଖାସ କାର୍ଯ୍ୟକ୍ରମଟି ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 132 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍ ଆଉ ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବେ ଇତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପବିତ୍ର ଶ୍ରୀରାମ ନବମୀ ଆଜ ଭକ୍ତି ଆଉ ନିଷ୍ଠାର ସହିତ ସାରା ରାଇଜେ ପାଳନ କରାଯାଉଛି। ପୁରାଣ ଅନୁସାରେ ଭଗବାନ ବିଷ୍ଣୁଙ୍କର 7 ନମ୍ବର ଅବତାର ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ର ଚୈତ ନବରାତ୍ରର ଶେଷ ଦିନେ ନବମୀ ତିଥି ପୂର୍ଦ୍ଧିନ ଜନ୍ମ ନେଇଥିଲେ। ପ୍ରଭୁ ଶ୍ରୀରାମଙ୍କର ଜନ୍ମଦିନକେ ହଜାର ହଜାର ବଛର ହେଲା ରାମନବମୀ ଭାବେ ପାଳନ କରାଯାଉଛି। ଶ୍ରୀରାମ ନବମୀ ଅବସରରେ ଆଜ ଅଯୋଧ୍ୟା ରାମ ଜନ୍ମଭୂମି ମନ୍ଦିରନ ସ୍ୱତନ୍ତ୍ର ନୀତିକାନ୍ତି ସହିତ ରାମଲଲାଙ୍କର ସୂର୍ଯ୍ୟତିଲକ କରାଯାଇଥିଲା। ପୁରୀ ଶ୍ରୀମନ୍ଦିର ସହିତ ଦେଶ ଆର୍ ରାଜ୍ୟର ରାମ ମନ୍ଦିରମାନଙ୍କେ ପ୍ରଭୁ ଶ୍ରୀରାମଙ୍କର ପୂଜା ଅର୍ଚ୍ଚନା କରାଯାଉଛି। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାମ ଅବତାର ଲୀଲାର ଅଂଶବିଶେଷ ସାହିଜାତ ଆଇଷ୍ଠାନ ମୁହଲେଇଛି। ଇତାର ସହିତ ଶ୍ରୀମନ୍ଦିର ଶ୍ରୀରାମ ଜନ୍ମନୀତି ପାଳନ କରାଯାଉଛି। ଏଥିଲାଗି ସଞ୍ଜବେଲର 5 ବଜେନୁ ରାତି 10 ବଜେ ତକ୍ ଶ୍ରୀମନ୍ଦିର ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସେନ୍ତା ଶ୍ରୀଜୀଉମାନଙ୍କ ରଥଯାତ୍ରା ଲାଗି ରଥକାଟ ଚିରବାର କାମ ଆଇଷ୍ଠାନ ମୁଲେଇଛି। ଶ୍ରୀମନ୍ଦିର ପ୍ରଶାସନ ତରଫ ଗୋଟିଏ ସ୍ୱତନ୍ତ୍ର ପ୍ରତିନିଧି ଦଳ ମହାପ୍ରଭୁଙ୍କର ମହାପ୍ରସାଦ ଆଉ ଆଜ୍ଞାମାଲ ନେଇକରି କଟକ ଖପୁରିଆ କରତମିଲ୍କେ ପହଞ୍ଚିଲା ଉତ୍ତରୁ ରଥକାଟ ଚିରା ମୁଲେଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇକରି ଏହି ଉତ୍ସବ ଆମକୁ ନ୍ୟାୟ କର୍ତ୍ତବ୍ୟ ଆଉ ସଦାଚାର ବାଟେ ଚାଲବାର ଲାଗି ତହକାସି ବୋଲି କହିଛନ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାବାର ସହିତ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ଜୀବନ ଆଦର୍ଶ ଆମକୁ ହର୍ ପରିସ୍ଥିତିର ଦକ୍ଷତାର ସହିତ ସାମ୍ନା କରବାର ଲାଗି ତହକାସି ବୋଲି କହିଛନ୍। ତାଙ୍କର ଆଦର୍ଶ ଯୁଗ ଯୁଗ ଧରିକି ମାନବତାର ପଥ ପ୍ରଦର୍ଶକ ହେବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ରାମନବମୀ ଅବସରରେ ସମସ୍ତେ ପ୍ରଭୁ ଶ୍ରୀରାମଙ୍କର ସତ୍ୟ ଧର୍ମ ମର୍ଯ୍ୟାଦା ଆଉ ଆଦର୍ଶର ବାଟେ ଚାଲବାର୍କେ ସଂକଳ୍ପ ନେବାର ଲାଗି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି ଆହ୍ୱାନ ଦେଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀରାମଙ୍କର କୃପାନୁ ସମ୍କର ଜୀବନ୍ତୀ ସୁଖ ଆଉ ସମୃଦ୍ଧି ଭରିଯାଉ ବୋଲି ଶୁଭେଚ୍ଛା ଜଣାଇଛନ୍। ସମ୍ବଲପୁର ସହର ସହିତ ସାରା ଜିଲ୍ଲାନ ଧୁମ୍ଧାମ୍ତି ରାମନବମୀ ପାଳିତ ହୋଇଯାଇଛି। ସହରରେ ଶ୍ରୀରାମ ଜନ୍ମୋତ୍ସବ ସମିତି ତରଫ ଆଜି ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ କରାଯାଇଛି। କ୍ଷେତ୍ରାଜପୁର ରେଳ ଷ୍ଟେସନ ପାଖକୁ ଆଳତି କରାଯାଇକରି ଶୋଭାଯାତ୍ରା ବାହାରିଛି। ସହର ପରିକ୍ରମା କରିକି ବ୍ରୁକ୍ସିଲ୍ ରାମ ମନ୍ଦିରକେ ପହଞ୍ଚିଲା ଉତ୍ତରୁ ମନ୍ଦିର ନ ଫେର୍ ମହାଆଳତି କରାଯିବା। ଏଥିଲାଗି ପୁଲିସ୍ ଆଉ ପ୍ରଶାସନ ତରଫ କଡ଼ା ବ୍ୟବସ୍ଥା କରାଯାଇଛି। ସାରା ସହର ପୁଲିସ୍ ଛାଉଣୀ ପାଲଟିଥିଲା ବେଳକେ ସମ୍ବେଦନଶୀଳ ଜାଗାମାନଙ୍କେ ଡ୍ରୋନ୍ ଆର୍ ସିସିଟିଭି କ୍ୟାମେରା ଜରିଏ ନଜର ରଖାଯାଇଛି। ଏହି ଅବସରରେ ସହରରେ 30 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଶ୍ରୀରାମନବମୀ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଗାଁ ଗାଁ ରାମ ମନ୍ଦିରମାନଙ୍କେ ଭକ୍ତମାନେ ପାରମ୍ପରିକ ପୂଜା ଆଳତି କରିଛନ୍। ଭିନ୍ ଭିନ୍ ଜାଗାନ ରାମାୟଣ ପାଠ ସଙ୍ଗେ ନାମଯଜ୍ଞମାନ ହୋଇଛି। ଜିଲ୍ଲାର ବୀର ମହାରାଜପୁର ଉଲୁଣ୍ଡା ତର୍ଭା ବିନ୍କା ଡୁଙ୍ଗ୍ରିପାଲିର ଗାଁମାନଙ୍କେ ରାମଲୀଳା ହେବା। ନୂଆପଡ଼ା ଜିଲ୍ଲା ସଦର ସହିତ ଖଡ଼ିଆଲ ଖରିଆର ରୋଡ୍ ନ ଉସତ ଉଷ୍ଣାକିତି ରାମନବମୀ ପାଳନ କରାଯାଇଛି। ଭିନ୍ ଭିନ୍ ଜାଗାନ ଶୋଭାଯାତ୍ରା ଆଉ ନାମଯଜ୍ଞମାନ ଆୟୋଜନ କରାଯାଇଛି। ବୌଦ୍ଧ ଜିଲ୍ଲା ରାମ ମନ୍ଦିରମାନଙ୍କେ ଆଜି ରାମନବମୀ ପାଳିତ ହୋଇଯାଇଛି। ବୌଦ୍ଧର ଶ୍ରୀରାମ ମନ୍ଦିର ଆର୍ ଦେବଗଡ଼ର 200 ବର୍ଷର ପୂର୍ଣ୍ଣା ଶ୍ରୀ ରଘୁନାଥଜୀଉ ପୀଠଠାରେ ନଗର କୀର୍ତ୍ତନ ଆଉ ଖାସ୍ ପୂଜା କରାଯାଉଛି। ନାରାୟଣ ନଗରର ଯମଜ ମନ୍ଦିରଠାରୁ ଶ୍ରୀରାମଙ୍କର ଚଳନ୍ତି ପ୍ରତିଭା ନଗର କୀର୍ତ୍ତନ ସାଙ୍ଗେ ପରିକ୍ରମା କରାଯାଇଛି। ବିଶ୍ୱ ହିନ୍ଦୁ ପରିଷଦ ଆଉ ବଜରଙ୍ଗ ଦଳ ତରଫ ଏହି ଅବସରରେ ସହନ ଗୋଟିଏ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ବୌଦ୍ଧ ରାମ ମନ୍ଦିର ପ୍ରସିଦ୍ଧ ଶ୍ରୀରାମଲୀଳା ମହୋତ୍ସବ ଆଇଷ୍ଠାନ ମୁଲେଉଛି। 18 ଦିନ ତକ୍ ହେବାର୍କେ ଥିବା ମହୋତ୍ସବ ତିଫି ସଂଜେ ରାମାୟଣ ପୁରାଣ ଆଧାରିତ ନାଟକ ମଞ୍ଚସ୍ଥ ହେବାର ସହିତ ଭଜନ ସମାରୋହ ହେବା। ପହିଲା ଦିନେ ଆଜି କଲସ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ନାଟକର ମୂଲ୍ୟ ଆଉ ଗୁରୁତ୍ୱ ବାବଦେ ଲୋକଙ୍କୁ ସଚେତନ କରିବା ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ନାଟ୍ୟ ଦିବସ। ଆନ୍ତର୍ଜାତୀୟ ଥିଏଟର ପ୍ରତିଷ୍ଠାନ ତରଫ 1961 ଆଜିର ଦିନକେ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରବାର୍କେ ଧାରିଜ କରାଯାଇଥିଲା। ନାଟକ ଆଉ ଶାନ୍ତିର ସଂସ୍କୃତି ବାର୍ତ୍ତା ନେଇକରି ଏ ବଛର ବିଶ୍ୱ ନାଟ୍ୟ ଦିବସ ପାଳନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜି ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ନାଟ୍ୟକାର ଗଦାଧର ବାରିକଙ୍କର ସଂଯୋଜନାତି ସହରେ ମଞ୍ଚ ନାଟକ ଆଉ ସମାଜ ଶୀର୍ଷକ ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି। ଝାରସୁଗୁଡ଼ାନୁ କନକତୋରା ତକ 49 ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ଆଉ ଚାରିଥାକିଆ ରାସ୍ତା ତିଆରି ପ୍ରକଳ୍ପ ଲାଗି ଆଜି ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କର ଅଧ୍ୟକ୍ଷତାତି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ପ୍ରସ୍ତାବିତ ପ୍ରକଳ୍ପ ରୂପରେଖ ଆଉ ଆଲାଇନ୍ମେଣ୍ଟ ବାବଦେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି। ଏହି ପ୍ରକଳ୍ପ ଲମ୍ବା 59.72 କିଲୋମିଟର ରହିଛି। ଏହି ରାସ୍ତା ଦ୍ୱିଥାକିଆ ହୋଇଥିବାରୁ ବହୁତ ଟ୍ରାଫିକ୍ ସମସ୍ୟା ଦେଖାଯାଉଛି। ଏଥିଲାଗି ଏଟାକେ ଚାରିଥାକିଆ କରବା ଲାଗି ନିଷ୍ପତ୍ତି ନିଆଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲିନ ଗଙ୍ଗାଧର ସାରସ୍ୱତ ସମିତି ତରଫ କବି ମନୋହର ମେହନକର ଜୟନ୍ତୀ ପାଳିତ ହୋଇଯାଇଛି। କବିଙ୍କର ସାହିତ୍ୟ କାରୁକାର୍ଯ୍ୟକେ ସଙ୍ଗୀତର ରୂପ ଦେଲେ ତାଙ୍କର କୃତିର ଆହୁରି ପ୍ରଚାର ପ୍ରସାର ହୋଇପାରବା ବୋଲି ଏହି ଅବସରରେ ଅତିଥିମାନେ କହିଛନ୍। ପାଣିପାଗ ରାଜ୍ୟର ଉତ୍ତର ଭାଗକେ ଲାଗିକରିଥିବା ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗୋଟିଏ ଘୂର୍ଣ୍ଣିବଲୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଲୟ ସମୁଦ୍ର ପତନଠାରୁ 1.5 କିଲୋମିଟର ତକ ରହିଛି। ଇତାର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇଛି। କେତେଟା ଜାଗାନ ଜବର ଧୁକାଗଡ଼ି ସହିତ କରା ମାଡ଼ବିଲ ହୋଇଛି। ଆଇବା ବୁଧବାର ଦିନ ତକ ରାଜ୍ୟର ବଡ଼ଭାଗି ଜାଗାନ କାଲବୈଶାଖୀର ପ୍ରଭାବ ଦେଖବାର୍କେ ମିଳିବା। ଧୁକାଗଡ଼ି ଆଉ ବର୍ଷା ଲାଗି ଆଇବା କାଲି 27ଟା ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ସେ ମୁଖ୍ୟ ଖବର ଫେର ଗାଏ ପଶ୍ଚିମ ଏସିଆନ ଦେଖାଦେଇଥିବାର ପରିସ୍ଥିତିକେ ନେଇକରି ରାଜ୍ୟମାନଙ୍କର ତୟାରୀ ବାବଦେ ମୁଖ୍ୟମନ୍ତ୍ରୀମାନଙ୍କର ସଙ୍ଗେ ଆଲୋଚନା କରୁଛନ୍ ପ୍ରଧାନମନ୍ତ୍ରୀ। ଘରୋଇ ବ୍ୟବହାର ଲାଗି ପେଟ୍ରୋଲ ଆଉ ଡିଜେଲ ଉପରେ ଉତ୍ପାଦ ଶୁଳ୍କ 10 ଟଙ୍କା କମ୍ କଲେ କେନ୍ଦ୍ର ସରକାର। রাইজে শ্রদ্ধা আর নিষ্ঠার সহিতে পালিত হচ্ছে রামনবমী, সম্বলপুর ন চালিছে রামনবমী শোভাযাত্রা। আর কাল বৈশাখী প্রভাবতি আইবা বুধবার দিন তক রাজ্যের বড়ভাগে জাগান ধুকাগড্ডি সঙ্গে বর্ষা লাগি সতর্ক কলা আঞ্চলিক পানিপাক কেন্দ্র। আজির আঞ্চলিক খবর ইনু শেষ হলা, জুহার।